ଗ୍ରାମ ହଉଛି ଏସିକିଲି, ମୋ ନାମ ହଉଛି କନକ ରାଉତ, ଆମର ଥାନା ହଉଛି ଶେରଗଡ଼ ପୋଷ୍ଟ ତାକରଡ଼ା। ସବୁବେଳେ ଘର ଘର ବୁଲିକିରି କହୁଛୁ 20 ସେକେଣ୍ଡ ହାତ ଧୋଇ ପିଲାକୁ ସଫା ସୁତୁରା ରଖିବ, ପିଲାକୁ ସ୍ତନପାନ କରାଇବ, ଆଉ କାହାକୁ ଟିବି ହେଲା କାହାକୁ କଣ ହେଲା ଘର ଘର ପଚାରିକିରି କାହାକୁ ଖାସ ହେଲା କାହାକୁ ଜମା ହେଲା କାହାକୁ ନିକୃତ ବୀମାର ହେଲା ଏଯାକ ସବୁ ଘରେ ଘରେ ପଶି ପ୍ରଚାର କରୁଛୁ। ଆଉ ବିଭିନ୍ନ ପ୍ରକାର ସବୁ ଥାଉଛି ଏବେ ସ୍ୱାସ୍ଥ୍ୟ କାର୍ଡ ବିଷୟରେ ସେଯାକ ଏବେ ଘର ଘର ଡାକିକିରି ସେଯାକ ଲେଖାଲେଖି କରିକିରି ପଠାଉଛୁ। କେତେ କାମ କଣ ବନ୍ଧ ହଉଛି ଆଉ ପିଲାମାନଙ୍କୁ 82 ଦିନ ପିଲାମାନଙ୍କୁ ଓଜନ କରାହଉଛି, ପିଲାମାନଙ୍କୁ ସଫା ସୁତୁରା ରଖିବ, ପିଲାମାନଙ୍କୁ ଓଜନ କରୁ, ତାପରେ 3 ମାସ 6 ମାସ 9 ମାସ 15 ମାସ ସେ ପିଲାକୁ ଓଜନ କରିକିରି ତାଙ୍କର ଲେଖା ଲେଖି ଭଲ ଅସର ଆଉ ସବୁ କରୁଛ। ଆଉ କଣ କରିବ, ମାସ୍କ ପିନ୍ଧିବ, ସାନିଟାଇଜର ହାତ ଧୁଆଇବ,